ନମସ୍କାର, ମୁଁ ଦ୍ରୌପଦୀ ଜେନା, 21 ନମ୍ବର ୱାର୍ଡ, ଜନତାନଗର ସାଲେସାହି। ଆମର ଆଜି ମଇଳା ଟାଙ୍କିଟା ସଫା ହେଲା। ତ ସବୁଦିନ ଅଳିଆ ଗାଡି ଆସୁନି ବୋଲି ଲୋକମାନେ ସେପଟେ ଯୋଉ ଲୋକମାନେ ଆମେ ପଚାରିଲୁ କାହିଁକି ଏଠି ଅଳିଆ ପକଉଛନ୍ତି, ସେମାନେ କହିଲେ ସବୁଦିନ ଅଳିଆ ଗାଡି ଆସୁନି ସେଥିପାଇଁ ଆମେ ଏଠି ଅଳିଆ ପକଉଛୁ। ତ ଆମେ ସେମାନଙ୍କୁ ମନା କରିଛୁ ଆଉ ଏଠି ଅଳିଆ ପକେଇବେନି, ଆଉ ଅଳିଆ ଆମେ ବିଏମ୍ସି ରୁ ଜଣେଇବୁ କି ଅଳିଆ ଗାଡି ସବୁଦିନ କେମିତି ଆସିପାରିବ ସାଇକି। ତ ଆପଣ ମାନେ ଯଦି ଦୟାକରି ସବୁଦିନ ସାଇକି ଅଳିଆ ଗାଡି ପଠେଇବେ, ଲୋକମାନେ ସଚେତନ ହେବେ ଆଉ ସେଠି ଅଳିଆ ପକେଇବେ ନାହିଁ।